ଲେବି ପୁସ୍ତକ 24 ପର୍ବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମେ ଇସ୍ରାଏଲ ସନ୍ତାନଗଣକୁ ଏହି ଆଜ୍ଞା ଦିଅ, ନିତ୍ୟ ନିତ୍ୟ ପ୍ରଦୀପ ଜଳାଇବା ନିମନ୍ତେ ସେମାନେ ତୁମ୍ଭ ନିକଟକୁ ନିର୍ମଳ ପେଶା ଜିତ ତୈଳ ଆଣିବେ। ହାରଣ ସମାଗମ ତମ୍ବୁ ମଧ୍ୟରେ ସାକ୍ଷ୍ୟ ସିନ୍ଧୁକର ବିଚ୍ଛେଦ ବସ୍ତ୍ର ବାହାରେ ସାନ୍ଧ୍ୟଠାରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ତାହା ସ୍ଥାପନ କରିବ। ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି। ସେ ନିର୍ମଳ ଦୀପବୃକ୍ଷ ଉପରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ସେହି ପ୍ରଦୀପ ସକଳ ସ୍ଥାପନ କରିବ। ଆଉ ତୁମ୍ଭେ ସରୁ ମଇଦା ନେଇ ତହିଁରେ 12 ପିଠା ପ୍ରସ୍ତୁତ କରିବ। ପ୍ରତ୍ୟେକ ପିଠା 1 ଏଫାର 2 ଦଶମାଂଶ ହେବ। ପୁଣି ତୁମ୍ଭେ ଏକ ଏକ ଧାଡ଼ିରେ 6 ଏପରିକି 2 ଧାଡ଼ି କରି ସଦାପ୍ରଭୁଙ୍କ ସମ୍ମୁଖରେ ନିର୍ମଳ ମେଜ ଉପରେ ତାହା ସବୁ ରଖିବ। ଆଉ ପ୍ରତ୍ୟେକ ଧାଡ଼ି ଉପରେ ନିର୍ମଳ କୁନ୍ଦୁରୁ ଦେବ। ଆଉ ସେହି ରୋଟିର ସ୍ମରଣାର୍ଥକ ଅଂଶ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ। ପୁଣି ଯାଜକ ପ୍ରତି ବିଶ୍ରାମବାର ସଦାପ୍ରଭୁଙ୍କ ସମ୍ମୁଖରେ ତାହା ନିତ୍ୟ ନିତ୍ୟ ସ୍ଥାପନ କରିବ। ଇସ୍ରାଏଲ ସନ୍ତାନଗଣ ପକ୍ଷରେ ଏହା ଅନନ୍ତକାଳୀନ ନିୟମ। ପୁଣି ତାହା ହାରଣ ଓ ତାହାର ପୁତ୍ରଗଣ ହେବ, ଆଉ ସେମାନେ କୌଣସି ଏକ ପବିତ୍ର ସ୍ଥାନରେ ତାହା ଭୋଜନ କରିବେ, କାରଣ ତାହା ସଦାପ୍ରଭୁଙ୍କର ଅଗ୍ନିକୃତ ଉପହାର ମଧ୍ୟରେ ତାହା ପ୍ରତି ମହାପବିତ୍ର ଅଟେ। ଏହା ଅନନ୍ତକାଳୀନ ବିଧି। ଅନନ୍ତର ମିଶ୍ରୀୟ ପୁରୁଷର ଔରସରେ ଇସ୍ରାଏଲ ବଂଶିଆ ସ୍ତ୍ରୀଜାତ ଏକ ପୁତ୍ର ବାହାର ହୋଇ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗଲା। ପୁଣି ଛାଉଣୀ ମଧ୍ୟରେ ସେ ଇସ୍ରାଏଲିଆ ସ୍ତ୍ରୀର ପୁତ୍ର ଇସ୍ରାଏଲୀୟ କୌଣସି ପୁରୁଷ ମଧ୍ୟରେ ବିବାଦ ହେଲା, ତହିଁରେ ସେ ଇସ୍ରାଏଲିଆ ସ୍ତ୍ରୀର ପୁତ୍ର ସଦାପ୍ରଭୁଙ୍କ ନାମକୁ ନିନ୍ଦା କରି ସାପ ଦେଲା। ତୁ ଲୋକମାନେ ତାହାକୁ ମୂଷାଙ୍କ ନିକଟକୁ ଆଣିଲେ। ତାହାର ମାତାର ନାମ ସଲମିତ, ସେ ଦାନବଂଶୀୟ ଦିବ୍ରିର କନ୍ୟା ଥିଲା। ପୁଣି ଲୋକମାନେ ସଦାପ୍ରଭୁଙ୍କ ମୁଖରୁ ଆଦେଶ ପାଇବା ଅପେକ୍ଷାରେ ତାହାକୁ ରୁଦ୍ଧ କରି ରଖିଲେ। ତୁ ସଦାପ୍ରଭୁ ମୂଷାଙ୍କୁ କହିଲେ, ଯେଉଁ ଲୋକ ସାପ ଦେଇଅଛି ତାହାକୁ ଛାଉଣୀ ବାହାରକୁ ଆଣ, ପୁଣି ଯେଉଁମାନେ ତାହାର କଥା ଶୁଣିଅଛନ୍ତି ସେ ସମସ୍ତେ ତାହାର ମସ୍ତକରେ ହସ୍ତ ଦିଅନ୍ତୁ, ପୁଣି ସମୁଦାୟ ମଣ୍ଡଳୀ ପଥର ମାରି ତାହାକୁ ବଦ୍ଧ କରନ୍ତୁ। ଆଉ ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ଯେ କେହି ଆପଣା ପରମେଶ୍ୱରଙ୍କୁ ସାପ ଦିଏ ସେ ଆପଣା ପାପ ବହିବ, ପୁଣି ଯେ କେହି ଆପଣା ସଦାପ୍ରଭୁଙ୍କ ନାମର ନିନ୍ଦା କରେ ସେ ଅବଶ୍ୟ ହତ ହେବ। ସମସ୍ତ ମଣ୍ଡଳୀ ତାହାକୁ ନିଶ୍ଚୟ ପଥର ମାରି ବଦ୍ଧ କରିବେ। ବିଦେଶୀ ହେଉ ବା ସ୍ୱଦେଶୀ ହେଉ, ସଦାପ୍ରଭୁଙ୍କ ନାମର ନିନ୍ଦା କଲେ ହତ ହେବ। ଆଉ ଯେ କେହି କୌଣସି ମନୁଷ୍ୟକୁ ପ୍ରାଣାନ୍ତକ ଆଘାତ କରେ ସେ ନିଶ୍ଚୟ ହତ ହେବ, ପୁଣି ଯେ କେହି କୌଣସି ପଶୁକୁ ପ୍ରାଣାନ୍ତକ ଆଘାତ କରେ ସେ ତହିଁର ପରିଶୋଧ ଦେବ, ପ୍ରାଣ ପରିଶୋଧରେ ପ୍ରାଣ। ଆଉ କୌଣସି ମନୁଷ୍ୟ ଯେବେ ଆପଣା ପ୍ରତିବାସୀର ଶରୀରରେ ଖୁଣ କରେ, ତେବେ ସେ ଯେପରି କରିଅଛି ସେପରି ତାହା ପ୍ରତି କରାଯିବ, କ୍ଷତ ପରିଶୋଧରେ କ୍ଷତ, ଚକ୍ଷୁ ପରିଶୋଧରେ ଚକ୍ଷୁ, ଦନ୍ତ ପରିଶୋଧରେ ଦନ୍ତ, ମନୁଷ୍ୟର ଦେହରେ ଯେପରି ଖୁଣ ଅଛି ତାହା ପ୍ରତି ସେହି ପ୍ରକାରେ କରାଯିବ। ଯେଉଁ ଜଣ ପଶୁବଧ କରେ ସେ ତହିଁର ପରିଶୋଧ ଦେବ, ପୁଣି ଯେଉଁ ଜଣ ନରହତ୍ୟା କରେ ସେ ହତ ହେବ। ବିଦେଶୀ ହେଉ କି ସ୍ୱଦେଶୀ ହେଉ, ସେମାନଙ୍କ ନିମନ୍ତେ ତୁମ୍ଭମାନଙ୍କର ଏକ ପ୍ରକାର ବ୍ୟବସ୍ଥା ହେବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ତହୁ ମୋଷା ଇସ୍ରାଏଲ ସନ୍ତାନଗଣକୁ କହନ୍ତେ, ଯେଉଁ ଲୋକ ସାପ ଦେଇଥିଲା ତାହାକୁ ସେମାନେ ଛାଉଣୀର ବାହାରକୁ ଆଣି ପଥର ମାରି ବଧ କଲେ। ମୋଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ସନ୍ତାନଗଣ କର୍ମ କଲେ।